ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମହାରାଷ୍ଟ୍ରର ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 38 ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି 528 ଜଣ ପ୍ରାର୍ଥୀ. ନୂଆଦିଲ୍ଲୀ ରେଳଷ୍ଟେସନଠାରେ ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼ ଏବଂ ଗମନାଗମନ ପ୍ରସ୍ତୁତିର ସମୀକ୍ଷା କଲେ ରେଳମନ୍ତ୍ରୀ. ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବ୍ରଜ ପହାର ଆଜିଠାରୁ ଆରମ୍ଭ ଏବଂ ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତର ମାଳବିକା ବୋନସଦ୍ ଏବଂ ଆୟୁଷ ସେଟ୍ଟି ଉନ୍ନୀତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 8 ତାରିଖରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି. ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ. ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଅନ୍ୟ କେତେଗୁଡ଼ିଏ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଞ୍ଚି ଗସ୍ତରେ ଯାଇ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ. ଘଟଶିଳାର ଧଲଭୂମଗଡ଼, ହଜାରିବାଗର ବରକଥା ଏବଂ ଛତ୍ରାର ସିମାରିଆଠାରେ ଆସନ୍ତାକାଲି ନିର୍ବାଚନୀ ସଭାଗୁଡ଼ିକରେ ଶ୍ରୀ ଶାହା ଯୋଗଦେବେ. ଇତିମଧ୍ୟରେ ନିର୍ବାଚନ ପ୍ରଚାର ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି. ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 528 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ. ଏହି ପର୍ଯ୍ୟାୟରେ ଆସନ୍ତା 20 ତାରିଖରେ 38 ଆସନ ପାଇଁ ମତଗ୍ରହଣ କରାଯିବ. 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖରେ ଅନୁଷ୍ଠିତ ହେବ. ଏହି ପର୍ଯ୍ୟାୟରେ 43 ଆସନ ପାଇଁ 683 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି. ଆସନ୍ତା 23 ତାରିଖ ଦିନ ଭୋଟ୍ଗଣତି ସହ ଫଳାଫଳ ପ୍ରକାଶ ପାଇବ. ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ନୂଆଦିଲ୍ଲୀ ରେଳଷ୍ଟେସନଠାରେ ପାର୍ବଣ ଋତୁ ପାଇଁ ଭିଡ଼ ଏବଂ ଯାତ୍ରୀଙ୍କ ସୁବିଧା ଓ ଗମନାଗମନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି. ଏହି ଅବସରରେ ସେ ଷ୍ଟେସନଠାରେ ଅପେକ୍ଷାରତ ଯାତ୍ରୀଙ୍କ ସହ ଆଲୋଚନା କରିଥିଲେ. ରେଳବାଇ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ତଥା ପ୍ରସ୍ତୁତି ନେଇ ଯାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି. ରେଳବାଇ ସୁରକ୍ଷା ବାହିନୀ ଏବଂ ରେଳବାଇ କର୍ମଚାରୀଙ୍କ ପ୍ରସ୍ତୁତି ନେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି. ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଯାତ୍ରୀଙ୍କର ସହଜ ଯାତ୍ରା ନେଇ ରେଳବାଇ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି. ଏ ଦିଗରେ ଯାତ୍ରୀଙ୍କର ସହଯୋଗକୁ ମଧ୍ୟ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଚ୍ଚ ପ୍ରଶଂସା କରିଛନ୍ତି. ସେ କହିଛନ୍ତି, ଦୀପାବଳି ଏବଂ ଛଟ୍ ପୂଜା ପାଇଁ ଗତବର୍ଷ ଭାରତୀୟ ରେଳବାଇ 4500 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଥିବାବେଳେ ଚଳିତ ବର୍ଷ ଏହା 7435କୁ ବୃଦ୍ଧି ପାଇଛି. ଗତ ଅକ୍ଟୋବର ମାସ 31 ତାରିଖ ସୁଦ୍ଧା 51 ଲକ୍ଷ ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ଯାତାୟତ କରିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ 2022-23 ବର୍ଷ ପାଇଁ ସମ୍ମାନଜନକ ଜାତୀୟ ଯୁବ ପୁରସ୍କାର ଲାଗି ଆବେଦନ ନିମନ୍ତେ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି। ସ୍ୱାସ୍ଥ୍ୟ, ମାନବିକ ଅଧିକାର ଭଳି ବିଭିନ୍ନ ସାମାଜିକ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15-29 ବର୍ଷ ବୟସର ଯୁବବର୍ଗ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ପୁରସ୍କାର ବାବଦରେ ବ୍ୟକ୍ତିଗତ ସ୍ତରରେ 1 ଲକ୍ଷ ଟଙ୍କା, ମେଡାଲ୍ ଏବଂ ସାର୍ଟିଫିକେଟ୍ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ନଗଦ 3 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏକ ଭିଡ଼ିଓ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏଭଳି ପ୍ରୟାସ ଭାରତର ଯୁବବର୍ଗଙ୍କ ବିକଶିତ ଭାରତ ଗଠନ ନେଇ ଅବଦାନକୁ ପ୍ରୋତ୍ସାହିତ କରିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆୱାର୍ଡ ପୋର୍ଟାଲ ମାଧ୍ୟମରେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶରେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ 44.45 ମିଲିୟନ୍ ଟନ୍ରେ ପହଞ୍ଚିଥିବା ନେଇ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ଏହି ମାସରେ କୋଇଲା ଉତ୍ପାଦନ 78.57 ମେଟ୍ରିକ୍ ଟନ୍ ରହିଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ କୋଇଲା ଉତ୍ପାଦନ 7.48% ବୃଦ୍ଧି ପାଇଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି। ତେବେ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରେ ମଧ୍ୟ କୋଇଲା ଉତ୍ପାଦନ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି, ଯାହା ଗତବର୍ଷ ତୁଳନାରେ 16.59 ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଗତ ଅକ୍ଟୋବର ପର୍ଯ୍ୟନ୍ତ କୋଇଲା ଉତ୍ପାଦନ 537.45 ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ସେହିପରି ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା 506.56 ମେଟ୍ରିକ୍ ଟନ୍ ବୃଦ୍ଧି ପାଇଛି, ଯାହାକି 6.10% ଅଭିବୃଦ୍ଧିକୁ ଦର୍ଶାଉଛି। ପଞ୍ଚଦଶତମ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ସ୍ୱତନ୍ତ୍ର ସାମରିକ ଅଭ୍ୟାସ ବ୍ରଜ ପ୍ରହାରର ଆଜିଠାରୁ ଆମେରିକାର ଇଡାହୋସ୍ଥିତ ଓର୍କାଡ୍ କମ୍ବାକ୍ଟ ପ୍ରଶିକ୍ଷଣ କେନ୍ଦ୍ରରେ ଆରମ୍ଭ ହେବ। ଏହା ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତବର୍ଷ ମେଘାଳୟରେ ଉମରୋଇଠାରେ ଡିସେମ୍ବର ମାସରେ ଉଭୟ ଦେଶ ଏହି ମିଳିତ ସମରାଭ୍ୟାସ କରିଥିଲେ। ଭାରତ ଏବଂ ଆମେରିକା ସେନା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ବ୍ରଜ ପ୍ରହାର ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଉଭୟ ଦେଶରୁ 45 ଜଣ ସେନାକର୍ମୀ ଏଥିରେ ଭାଗ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ସେନା ପକ୍ଷରୁ ସ୍ୱେଶିଆଲ ଫୋର୍ସେସ୍ ୟୁନିଟ୍ ଅଂଶଗ୍ରହଣ କରିବାକୁ ଥିବାବେଳେ ଆମେରିକା ସେନା ପକ୍ଷରୁ ଗ୍ରୀନ୍ ବେରେଟ୍ସ ଏଥିରେ ସାମିଲ ହେବେ। ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି କରିବା ସହ ପାରସ୍କରିକ ବୁଝାମଣାକୁ ସୁଦୃଢ଼ କରିବା ପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ମରୁଭୂମି ଏବଂ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଉଭୟ ଦେଶର ସେନା ମିଳିତ ଭାବେ ବିଭିନ୍ନ ଅଭିଯାନରେ ସାମିଲ ହେବା ନେଇ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ସମରାଭ୍ୟାସରେ ସେନାକର୍ମୀମାନଙ୍କ ଶାରୀରିକ ସୁସ୍ଥତା, ମିଳିତ ଯୋଜନା ଏବଂ କୌଶଳର ପ୍ରୟୋଗ କରାଯିବା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଗତ ସେପ୍ଟେମ୍ବର ମାସରେ ରାଜସ୍ଥାନଠାରେ ଯୁଦ୍ଧ ଅଭ୍ୟାସ 2024 ଅନୁଷ୍ଠିତ ହୋଇଥିଲା। ଲେବାନନର ଉତ୍ତର ପୂର୍ବାଞ୍ଚଳ ଗତକାଲି ଇସ୍ରାଏଲ୍ର ଆକାଶମାର୍ଗରୁ ଆକ୍ରମଣ ଦ୍ୱାରା ଅତି କମ୍ରେ 45 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେଠାକାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଏହି ସୂଚନା ମିଳିଛି। ଇସ୍ରାଏଲ୍ ଇତିମଧ୍ୟରେ ଲେବାନନର ବାଲବେକ୍ ଭଳି ସହରାଞ୍ଚଳଗୁଡ଼ିକରେ ଆକ୍ରମଣକୁ ଜୋରଦାର କରିଛି। ପୂର୍ବରୁ ହିଜବୁଲ୍ଲା ଦୃଢ଼ ସଂଗଠନ ଥିବା ଛୋଟ ସୀମାନ୍ତ ଗ୍ରାମଗୁଡ଼ିକରେ ଇସ୍ରାଏଲ୍ ଆକ୍ରମଣ କରୁଥିଲା। ଇତିମଧ୍ୟରେ ହିଜବୁଲ୍ଲା ଇସ୍ରାଏଲ୍ର ଉତ୍ତରାଞ୍ଚଳରେ ରକେଟ୍ ମାଡ଼ କରିଛି। ହମାସକୁ ଲକ୍ଷ୍ୟ କରି ଇସ୍ରାଏଲ୍ ଆକ୍ରମଣ ଦ୍ୱାରା ଗାଜାର ଉତ୍ତରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରୀୟ ଗାଜାର ଏକ ହସ୍କିଟାଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ଇସ୍ରାଏଲ୍ ଆକ୍ରମଣରେ 25 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସ୍ପେନ୍ ବନ୍ୟାରେ ମୃତ୍ୟୁ ସଂଖ୍ୟା 205କୁ ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଭାଲେନ୍ସିଆ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ 202 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ର ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ୱେଲଭା ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ପୂର୍ବ ସ୍ପେନ୍ ଅଞ୍ଚଳରେ ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଭୀଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେନ୍ 3 ଦିନିଆ ଜାତୀୟ ଶୋକ ପାଳନ କରୁଛି। ଜାତୀୟ ପତାକାକୁ ଅର୍ଦ୍ଧନିମିତ କରି ରଖାଯାଇଛି। ପ୍ରଧାନମନ୍ତ୍ରୀ ପେଟ୍ରୋ ସାଞ୍ଚେଜ୍ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଗତ ମଙ୍ଗଳବାର ରାତି ଏବଂ ବୁଧବାର ସକାଳୁ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବ ଲଦାଖ ଅଞ୍ଚଳର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଏବଂ ଚୀନ୍ ସେନା ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ଭ ହୋଇଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଡୋମ୍ଚକ୍ ଅଞ୍ଚଳରେ ସେନା ପକ୍ଷରୁ ଏହି ପେଟ୍ରୋଲିଂ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ ଗତ 2020 ଏପ୍ରିଲ୍ ମାସରେ ଦୁଇ ଦେଶର ସେନାକର୍ମୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷକୁ ନେଇ ଏହି ଅଞ୍ଚଳରେ ପେଟ୍ରୋଲିଂ ବନ୍ଦ ରହିଥିଲା। ଡୋପ୍ସେଙ୍ଗରେ ମଧ୍ୟ ସେନା ପକ୍ଷରୁ ପେଟ୍ରୋଲିଂ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଗତ ମାସରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ପ୍ରତିରକ୍ଷା ସ୍ତରରେ ବାରମ୍ଭାର ଆଲୋଚନା ହେବା ପରେ ଏହି ପେଟ୍ରୋଲିଂ ପୁନଃ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଦୀପାବଳି ଅବସରରେ ଉଭୟ ଦେଶର ସେନାକର୍ମୀମାନେ ଚୁସୁଲ ମାଲୋଡୋ, ଦୌଲତ ବେଗୋଲ୍ଡି, ହଟ୍ସ୍ପିଙ୍ଗ୍, କେକେ ପାସ୍ ଏବଂ କୋଙ୍ଗଲା ବାସ୍ତବିକ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମିଷ୍ଟାନ ଦିଆନିଆ ହୋଇଥିଲେ। ଖେଳ ଖବର ଜର୍ମାନୀର ସାର୍ ବ୍ରୁକେନ୍ଠାରେ ଚାଲିଥିବା ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତର ମାଳବିକା ବୋନସଦ ଏବଂ ଆୟୁଷ ସେଠୀ ଉନ୍ନୀତ ହୋଇଛନ୍ତି। ମହିଳା ଏକକ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ମାଳବିକା ଭିଏତନାମ ପ୍ରତିପକ୍ଷଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ପର୍ଯ୍ୟାୟରେ ସେ ଆଜି ଡେନ୍ମାର୍କର ଜୁଲେ ଦାୱଲ୍ ଜାକବ୍ସେନ୍ଙ୍କୁ ଭେଟିବେ। ସେହିଭଳି ପୁରୁଷ ଏକକ ବର୍ଗରେ ଆୟୁଷ ସେଟ୍ଟି ଫିନ୍ଲାଣ୍ଡର କାଲେ କୋଲ୍ଜେନନ୍ଙ୍କୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ଆଜି ଫ୍ରାନ୍ସର କ୍ରିଷ୍ଟୋପୋଫ୍ଙ୍କ ସହ ତାଙ୍କର ମୁକାବିଲା ହେବ। ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଆଜି ଭାରତ ତା'ର ପ୍ରଥମ ଇନିଂସରେ 4 ୱିକେଟ୍ରେ 86 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଶୁଭମନ ଗିଲ୍ 31 ଏବଂ ରିଷଭ ପନ୍ଥ 1 ରନ୍ କରି ଅପରାଜିତ ଅଛନ୍ତି। ପୂର୍ବରୁ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ କରି ସମସ୍ତ ୱିକେଟ୍ ହରାଇ 235 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା 5 ଏବଂ ୱାଶିଂଟନ୍ ସୁନ୍ଦର 4 ୱିକେଟ୍ ହାସଲ କରିଛନ୍ତି। ମହାରାଷ୍ଟ୍ରର ଧୁଲେଠାରେ ମହାୟୁତି ମେଣ୍ଟର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 38 ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି 528 ଜଣ ପ୍ରାର୍ଥୀ। ନୂଆଦିଲ୍ଲୀ ରେଳ ଷ୍ଟେସନ୍ଠାରେ ପାର୍ବଣ ଋତୁରେ ଯାତ୍ରୀଙ୍କ ଭିଡ଼ ଏବଂ ଗମନାଗମନ ପ୍ରସ୍ତୁତିର ସମୀକ୍ଷା କଲେ ରେଳମନ୍ତ୍ରୀ। ଏବଂ ହାଇଲୋ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତର ମାଳବିକା ବନସୋଦ ଏବଂ ଆୟୁଷ ସେଟ୍ଟୀ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।